ମନା ସୁକାନ୍ତି ନାୟକ, 50 ନମ୍ବର ୱାର୍ଡ ଜଗନ୍ନାଥ ବସ୍ତିରୁ କହୁଛି। ଏଠି ପାଣି ଅସୁବିଧା ହଉଛି ବେଶୀ, 10-15 ମିନିଟ୍ ଆସୁଛି, କୋଉମାନେ ପାଇପାରୁନାହାନ୍ତି। ଆଉ ଅଧଘଣ୍ଟାଟି ଦେଇଥିଲେ ଭଲ ହୁଅନ୍ତା, ନହେଲେ 2 ଟାଇମ୍ ଦେଇଥିଲେ ଭଲ ହେଇଥାନ୍ତା। ଆଉ ଡ୍ରେନ୍ ତ ଏଠି ନାହିଁ କିଛି, ଗୋଟେ ନାଳିଆ ଭଳିଆ ହେଇକିରି ଗୋଟେ ଯାଇଛି, ପାଣି ଫାଣି ଜାମ୍ ହେଇଯାଉଛି, ମାନେ ଘରେ ଘରେ ପାଣି ପଶିଯାଉଛି। ଛୋଟ ଛୁଆମାନେ ଏଠି ଅଛନ୍ତି, ମଶା ମାଛି ବେଶୀ ହଉଛନ୍ତି, ଆଉ ତାଙ୍କର ଅଳିଆ ଜାମ୍ ହେଇଯାଉଛି, ଅଳିଆ ବି ଏଠି ଅସନା ହେଇକି ବହୁତ ଅସୁବିଧା ହଉଛି। ଆପଣ ଟିକେ ଏଇ ସମସ୍ୟାର ସମାଧାନ କରିଦେଇଥିଲେ ଭଲ ହୁଅନ୍ତା।